ଯାତ୍ରା ପୁସ୍ତକ ଉଣେଇଶ ପର୍ବ ଏକ ପଦରୁ ପଚିଶ ପଦ, ଯାତ୍ରା ପୁସ୍ତକ ଚଉତିରିଶ ପର୍ବ ସତେଇଶ ପଦରୁ ବତିଶ ପଦ। ଫଟୁ ନମ୍ବର ନଉ। ମୋଷା ଆଉ ସତ୍ ମହାପ୍ରଭୁଚ ନିୟମ। ଇସାହାକ ଚୁ ନାତି ଫୁତି ସୁତି ଘଲାଇ ଇସ୍ରାଏଲ ନାଚୁ ଗୋଟକ ବଡ଼େ ଯାଇତେ ବଣିଲା। ମୋଷା ହୁନେ ନାତି ଫୁତି ସୁତି ମାଞ୍ଚୁ ଭିତରେ ଜନାଏ ହୁନ୍ ସତ୍ ମହାପ୍ରଭୁକେ ବିଶ୍ୱାସ କରିଲୋ ଆଉ ହୁନାଚୋ ଗୋଏଟକେ ମାନିଲୋ। ସତ୍ ମହାପ୍ରଭୁ ମୋଷାକେ ଗୋଟକ ଡଙ୍ଗରକେ ହଖରାଇଲୋ ଆଉ ହୁନାଚୋ ସଙ୍ଗେ ଗୋଏଟ ବାର୍ତ୍ତା ହେଲା। ହୁନ୍ ମୋଷାକେ ଲୋକମାନକେ ଶିକ୍ଷା ଦେତ କାଜେ ନିୟମ ଦିଲୋ। ମୋଷା ପୋଖନାଏ ଲିଖା ହେଉ ରହତ ହାରକେ ସତ୍ ମହାପ୍ରଭୁଚ ନିୟମକେ ଧରୁନ୍ ଡୋଙ୍ଗରଲେ ଉତରୁ ନେଲୋ। ସତ୍ ମହାପ୍ରଭୁ ହୁନାଚ ନିୟମକେ ମାନ୍ତ ସିତିର ଖୁବୈ ଚାହତେ।